आकाशवाणी संबलपुर आंचलिक खबर पढ़ुछन भारत गौरव दास जुहार। पहला मुखिया खबर, भारतर नुआ चिंताधारा नवसृजन आउ युवशक्तिर सामर्थ्य सफलतार सहित भिन्न भिन्न क्षेत्र थी प्रतिफलित होछे, कहले प्रधानमंत्री। आकाशवाणी मन की बात कार्यक्रम थी देशवासी संगे कले भाव विनिमय। पारंपरिक चाष के तहकावा लगी देले आह्वान, संसद शीतकालीन अधिवेशन आयवा कालीन हवा बोल, आईज है सर्वदलीय बैठक। आउर राज्य सबु अंगनवाड़ी केन्द्र न तेल बोर्ड लगावार लगी राज्य सरकार को निर्देश। एथर पूरा खबर, भारत नुआ चिंताधारा नवसृजन आउ युवशक्तिर सामर्थ्य सफलतार सहित भिन्न भिन्न क्षेत्र थी प्रतिफलित होजे बोली प्रधानमंत्री नरेन्द्र मोदी कहिछन। आकाशवाणी मन की बात कार्यक्रम थी देशवासी संगे भाव विनिमय करी प्रधानमंत्री कहिछन। हैदराबाद न पृथ्वी सबुन बट लिप इंजिन एमआरओ सुविधार उद्घाटन, भारतीय नौसेना थी आईएनएस माहे सामिल हेवार आउ स्कायरूट इन्फिनिटी कैंपस रो उद्घाटन देशर विकास के दर्शाउछे। चास क्षेत्र थी भिल देश 397 न्यूत टन रेकर्ड परिमाणर खाद्यशस्य उत्पादन करी माइल खुंटा थापना करिछे बोली श्री मोदी कहिछन। प्रधानमंत्री कहिछन G20 शिखर सम्मेलन थी भोकल फर लोकाल अभियानर झलक देखबार के मिलथिला, देशवासींकर स्वदेशी दरब लागी आग्रह बढ़ुछे बोली श्री मोदी कहिछन।
इस साल जब आप त्योहारों की खरीदारी के लिए बाजार में गए होंगे, लोगों की पसंद और घरों में आने वाले सामानों में एक साफ संकेत दिखाई दे रहा था कि देश स्वदेशी की ओर लौट रहा है। क्रिसमस और नए वर्ष पर खरीदारी का नया दौर शुरू होने वाला है, वोकल फॉर लोकल का मंत्र याद रखें।
खेल क्षेत्र थी उल्लेखनीय सफलता बाबदे प्रधानमंत्री 2030 राज्यगोष्ठी क्रीड़ा आयोजन करवा लगी भारत बछा हवाटा समकिरीर लगी गौरव विषय बोली कहिछन। प्रधानमंत्री कहिछन वंदे मातरम 150वां वार्षिकी पालन, सरदार वल्लभ भाई पटेल आउ भगवान बिरसा मुंडा 150वां जयंती, अयोध्या श्रीराम लालांकर मंदिर ध्वजारोहण आउ कुरुक्षेत्र ज्योतिषर ठाने पंचजन्य स्मारकी उद्घाटन बगैर खास कार्यक्रम हो। प्रधानमंत्री मन की बात थी पारंपरिक चाष के तहकाबार लगी चाषी मानको आह्वान देछन। से कहिछन प्राकृतिक कृषि देशर बहुत पुरना परंपरा गुटे अंश है।
हाईली क्वालिफाइड प्रोफेशनल अब नेचुरल फार्मिंग फील्ड को अपना रहे हैं। नेचुरल फार्मिंग भारत की प्राचीन परंपराओं का हिस्सा रही है और हम सभी का कर्तव्य है कि धरती माँ की रक्षा के लिए इसे निरंतर बढ़ावा दें।
शीतकालीन पर्यटन संभावना बाबदे प्रधानमंत्री कहिछन पर्वत संस्कृति दुस्साहसिक खेल लगी देशे बहुत संभावना रही छे। उत्तराखंड शीतकालीन पर्यटन बहुत लोग आकर्षित करुछे।
हमारे देश में भी विंटर टूरिज्म की हर क्षमता मौजूद है। हमारे पास पहाड़ भी हैं, संस्कृति भी है और एडवेंचर की असीम संभावनाएं भी हैं। मुझे खुशी है इन दिनों उत्तराखंड का विंटर टूरिज्म लोगों को बहुत आकर्षित कर रहा है। पिथौरागढ़ जिले में 14,500 फुट से अधिक की ऊंचाई पर आदि कैलाश में राज्य की पहली हाई एल्टीट्यूड अल्ट्रा रन मैराथन का आयोजन किया गया। आदि कैलाश की यात्रा पर जहां 3 साल पहले तक मात्र 2000 से कम पर्यटक आते थे, अब यह संख्या भी बढ़कर 30,000 से अधिक हो गई है।
इसरो तरफ होइथवा ड्रोन प्रतियोगिता बाबदे प्रधानमंत्री कहिछन जुआन पीढ़ी लागि समर्पित ई पदक्षेप विकसित भारतर सपन के साकार करबार थी खूब उपयोगी हेबा। मन की बात थी देश महु उत्पादन थी नुआ रेकर्ड करिछे बोली श्री मोदी कहिछन। गला 11 बछर भितरे देशे महु उत्पादन पाखापाखी द्विगुणा बढ़िछे, सेड़े किछि बछर भितरे महु रप्तानी 3 गुण अधिका बढ़वार सहित मधु मिशन कार्यक्रम थी महु चाषीमानकर आर्थिक उन्नति होइछे बोली प्रधानमंत्री कहिछन। प्रधानमंत्री श्री मोदी आइबा 2 तारीख नु काश्मीर नमो घाट न हबारके थिबा 4 नंबर काशी तामिल संगम थी भाग नेबारके सबको आह्वान देछन। लर्न तामिल, तामिल करिकुलम विषयवस्तु के नेकरि हेबारके थिबा ई कार्यक्रम तामिल भाषाके भल पाउथवार लोक लागि गोटे गुरुत्वपूर्ण मचान होइछे बोली प्रधानमंत्री मन की बात थी कहिछन। संसदर शीतकालीन अधिवेशन आयवा कालठान मूल होछे। इतारा घनु आइज प्रतिरक्षा मंत्री राजनाथ सिंह अध्यक्षता थी नुआदिल्ली सर्वदलीय बैठक होइछे। बैठक थी केन्द्रमंत्री जेपी नड्डा, आईन आउ सामाजिक न्याय मंत्री अर्जुन राम मेघवाल, सूचना आउ प्रसारण राष्ट्रमंत्री डॉ एल मुरुगन सहित संसदीय व्यापार मंत्री किरेन रिजिजू उपस्थित थिले। ई बैठक थी 36टा राजनीतिक दलर 50 जन प्रतिनिधि सामिल होइथिले। संसदीय व्यापार मंत्री श्री रिजिजू बैठक थी सूचना देकरी कहिछन ई अधिवेशन थी 14टा भिन्न भिन्न बिल उपस्थापन करा। सरकार बाकी सब जरूरी प्रसंग उपरे गृहन आलोचना करबारके तैयार अछन बोली श्री रिजिजू कहिछन। इन जनै दिया जाय परे जे आइबा 19 तारीख तक चालबारके थिबा ई अधिवेशन थी मोट 15टा कार्य दिवस रहिछे। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆବେକାଲ ବନ୍ଦ ରହିବ। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ସପ୍ତଦଶ ବିଧାନସଭାର ପାଞ୍ଚ ନମ୍ବର ଅଧିବେଶନ ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ତରଫରୁ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟରେ ଥିବା ସବୁ ଅଙ୍ଗନବାଡ଼ି କେନ୍ଦ୍ର ଆଉ ଶିଶୁ ଯତ୍ନ କେନ୍ଦ୍ରର ଖାଇବାର ତେଲ ବୋର୍ଡ ଲଗାଯିବା ବୋଲି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ କୁହାଯାଇଛି। ଏ ବାବଦେ ସବୁ ଜିଲ୍ଲାପାଳମାନଙ୍କୁ ବିଭାଗ ତରଫରୁ ଚିଠି କରାଯାଇଛି। କେନ୍ ଖାଇବାର ଦରଫି କେତେ ମାତ୍ରାଥି ତେଲ ରହିଛି ତାକେ ଦେଖାବାର ଲାଗି ବିଭାଗ ତରଫରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଆ ଇଂରାଜୀ ଦୁଇ ଭାଷାଥି ବୋର୍ଡ ଲଗାବାର ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଛନା ଖାଇବାର ଦରଫି କେତେ ତେଲ ବ୍ୟବହାର କରାଯାଉଛି ସେଟା ଜନାବାରକେ କୁହାଯାଇଛି। ରାଜ୍ୟ ପଞ୍ଚାୟତିରାଜ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ଗୋଟିଏ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥି ଯୋଗ୍ୟ ଭୂମିହୀନ ପରିବାର ଲୋକକୁ ତୁର୍ତ୍ତି ଘର ବଣ୍ଟାଯିବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗାଁ ଇଲାକା ନଥିବା ହିତାଧିକାରୀମାନଙ୍କୁ ପ୍ରାଥମିକତା ଭିତ୍ତିଥି ଘର ଯୋଗାଇ ଦେବାର ଲାଗି ପଞ୍ଚାୟତିରାଜ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ଭୂମିହୀନ ସମସ୍ୟାର ସମାଧାନ ଲାଗି ସବୁ ମାସର ପହିଲା ଶନିବାର ବିଡିଓ ଆଉ ସମ୍ପୃକ୍ତ ତହସିଲଦାରଙ୍କ ସହିତ ଗୋଟିଏ ମିଳିତ ବୈଠକ କରିବାରକେ କୁହାଯାଇଛି। ଧାରି ସମୟସୀମା ଭିତରେ ତୁର୍ତ୍ତି ଘର ଯୋଗାଇ ଦେବାରକେ ନିର୍ଦ୍ଦେଶନାମାଟି କୁହାଯାଇଛି। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବେଲପାହାଡ଼ ପୌର ପରିଷଦ ଇଲାକାନ ପାଖାପାଖି 10 କୋଟି ଟଙ୍କାର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପ ଶିଳାନ୍ୟାସ ଆଉ ଉଦ୍ଘାଟନ କରିଛନ୍। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଏମ୍ଏଲ୍ଏ ଫଣ୍ଡ ଆଉ ନଗର ଉନ୍ନୟନ ବିଭାଗ ପାଣ୍ଠିନୁ ଆସୁଥିବା ଟଙ୍କାଥି ବେଲପାହାଡ଼ର ଉନ୍ନତି ଲାଗି ଡ୍ରେନ୍, ରାସ୍ତାଘାଟ ବାଗିର ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରାଯାଇଛି। ଏହି ଆର୍ଥିକ ବର୍ଷରେ ଆହୁରି 5 କୋଟି ଟଙ୍କା ବେଲପାହାଡ଼ ପୌର ପରିଷଦକେ ଦିଆଯିବାର ବାବଦେ ରାଜ୍ୟ ସରକାରଙ୍କ ସଙ୍ଗେ କଥା ହୋଇଥିବାର ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟ ସରକାର ବେଆଇନ ଖଣି ଖନନ ଆଉ ବାଣିଜ୍ୟ ପରିବହନ ଆଉ ସଂରକ୍ଷଣ ରୋକବାରକେ ଖାସ୍ ମାର୍ଗଦର୍ଶିକା ଜାରି କରିଛନ୍। ଇସ୍ପାତ ଆଉ ଖଣି ବିଭାଗ ତରଫରୁ ଜାରି ହୋଇଥିବା ଏହି ମାର୍ଗଦର୍ଶିକା ଖୁବ୍ ଜଲ୍ଦି କାର୍ଯ୍ୟକାରୀ କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ଖଣି ଆଉ ପରିବହନ କାମର ପ୍ରକୃତ ସମୟ ମନିଟରିଂ ଆଉ ରେକର୍ଡିଂ, ସ୍ୱୟଂଚାଳିତ ନମ୍ଘର ପ୍ଲେଟ୍ ଚିହ୍ନଟ, ଫେସ୍ ରିଡିଂ ଆଉ ଗାଡ଼ିର ଗତି ଚିହ୍ନଟ ଲାଗି ଏଆଇ କ୍ୟାମେରା ଲଗାଯିବା, ଖୁବ୍ ଜଲ୍ଦି ଡିଜିଟାଲ୍ ଚେକ୍ପୋଷ୍ଟ ତିଆରି କରାଯିବା ଆଉ ଖଣିଜ ଦର ପରିବହନର ତଦାରଖ ଆଉ ନିୟନ୍ତ୍ରଣ ଲାଗି ଡିଜିଟାଲ୍ ଚେକ୍ ପଏଣ୍ଟ କରାଯିବା ବୋଲି ବିଭାଗ ତରଫରୁ ନିର୍ଦ୍ଦେଶନାମାଧି କୁହାଯାଇଛି। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚନ ଆଇବାକାଲିଠାରୁ 5 ଦିନ ଧରିକରି ଚାଲିବାରକେ ଥିବା 36 ନମ୍ବର କୋଣାର୍କ ଉତ୍ସବ ମୂଲ ହେବାରକେ ଯାଉଛି। ଇତାର ସହିତ ଚନ୍ଦ୍ରଭାଗା ବେଳାଭୂମିନ 15 ନମ୍ବର ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଭିଲ୍ ମୂଲ ହେବା। ସଙ୍ଗୀତ ଆଉ ନୃତ୍ୟର ଏହି ମହୋତ୍ସବଟି ଯୋଗ ଦେବାର ଲାଗି ଦେଶ ଆଉ ଦେଶ ବାହାରୁ କଳାକାରମାନେ ଠୋଲ ହୋଇଛନ୍। ଏ ବଛର ଜାପାନ, ରୁଷିଆ, ସ୍ପେନ୍, ପର୍ତ୍ତୁଗାଲ, ଶ୍ରୀଲଙ୍କା ବଗେର ଦେଶ ସହିତ ଭାରତର ଭିନ୍ ଭିନ୍ ରାଜ୍ୟ 30 ଅଧିକା ଷ୍ଟଲ୍ଥି ଶିଳ୍ପୀମାନେ ସେମାନଙ୍କର ବାଲୁକା କଳା ପ୍ରଦର୍ଶନ କରିବେ। ଇତାର ସହିତ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳା ଭିଲ୍ କରାଯିବା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ 10 ଜଣ ଶିକ୍ଷକଙ୍କର ଦରମା ବନ୍ଦ କରାଯିବା ସହିତ ସେମାନଙ୍କୁ କାରଣ ଦର୍ଶା ନୋଟିସ୍ ଜାରି କରାଯାଇଛି। କାମତି ଅବହେଳା ଅଭିଯୋଗ ହେବାରୁ ଏହି ପଦକ୍ଷେପ ନିଆଯାଇଛି। ଆଘନୁ ସୂଚନା ନାଇଁ ଦେଇକରି ବ୍ଲକ ଶିକ୍ଷା ଅଧିକାରୀ ଅଚାନକ ସ୍କୁଲ ଗସ୍ତ କରିଥିଲେ। ଏହି ସମୟଥି 10 ଜଣ ଶିକ୍ଷକ କାମଥି ଅବହେଳା କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବୌଦ୍ଧ କୃଷି ବିଭାଗ ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଶ୍ୱ ଯୁବ କେନ୍ଦ୍ରର ମିଳିତ ଚେଷ୍ଟାଥି ମଡ଼ିଆ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ହୋଇଥିବା ଶ୍ରୀଅନ୍ନ ଅଭିଯାନ ଉଦ୍ଘାଟନ କାର୍ଯ୍ୟକ୍ରମକେ ଜିଲ୍ଲା କୃଷି ଅଧିକାରୀ ପିଭି ରମନ ରାଓ ପରିଚାଳନା କରିଥିଲେ। ମଡ଼ିଆ ଚାଷ ଆଉ ଇଥୁ ତିଆର ଖାଇବାର ଦରବର ଉପକାରିତା ବାବଦେ ଚାଷୀମାନଙ୍କୁ ସଚେତନ କରବାର ଲାଗି ଇ ରଥ ଭିନ୍ ଭିନ୍ ଗାଁ ବୁଲ୍ବା। ରାଜ୍ୟ ଅନୁସୂଚିତ ଜନଜାତି ଆଉ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଆଉ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ 2025-26 ଶିକ୍ଷାବର୍ଷ ଲାଗି ଛାତ୍ରଛାତ୍ରୀମାନଙ୍କର ମେଟ୍ରିକ୍ ଉତ୍ତର ଛାତ୍ରବୃତ୍ତି ଆବେଦନର ସମୟକେ ବଢ଼ାଯାଇଛି। ଛାତ୍ରଛାତ୍ରୀମାନେ ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ୍ scholarship.odisha.gov.in ଥି ନୂଆକରି ଆବେଦନ କରିବାରକେ ବିଭାଗ ତରଫରୁ କୁହାଯାଇଛି। କଟକ ବାରବାଟୀ ଷ୍ଟାଡିୟମ୍ର ଆଇବା ଡିସେମ୍ବର 9 ତାରିଖ ଦିନ ହେବାକେ ଥିବା ଭାରତ ଦକ୍ଷିଣ ଆଫ୍ରିକା T20 କ୍ରିକେଟ୍ ମ୍ୟାଚ୍ ଲାଗି ଆଇବାକାଲ ଅନ୍ଲାଇନ୍ ଥି ଟିକେଟ୍ ବିକ୍ରି ହେବା। ଅନ୍ଲାଇନ୍ ଥି ଖାଲି 20,000 ଟିକେଟ୍ ବିକ୍ରି କରାଯିବା ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍। ରାଇଜେ ଗଲାକାଲିଠାରୁ ଶୀତ ସାମାନ୍ୟ କମିଛେ। ବହୁତଟି ଜାଗାର ରାତିର ତାପମାତ୍ରା 25 ଡିଗ୍ରୀ ଉପରେ ରହିଥିଲା। ସେଡ଼େ ବାତ୍ୟା ଦ୍ୱିତୀୟ ପ୍ରଭାବଥି ଆଇବା 24 ଘଣ୍ଟା ଭିତରେ ରାଜ୍ୟର କୋରାପୁଟ, ମାଲକାନଗିରି ବାଗିର ଜିଲ୍ଲାନ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ବାକି ସବୁ ଜାଗାମାନଙ୍କେ ପାଗ ସୁଖା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଭାରତର ନୂଆ ଚିନ୍ତାଧାରା, ନବସୃଜନ ଆଉ ଯୁବଶକ୍ତିର ସାମର୍ଥ୍ୟ ସଫଳତାର ସହିତ ଭିନ୍ ଭିନ୍ କ୍ଷେତ୍ରଥି ପ୍ରତିଫଳିତ ହେଉଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଥି ଦେଶବାସୀଙ୍କର ସାଙ୍ଗେ କଲେ ଭାବ ବିନିମୟ। ପାରମ୍ପରିକ ଚାଷ୍କେ ତହଙ୍କାବାର ଲାଗି ଦେଲେ ଆହ୍ୱାନ। ସଂସଦର ଶୀତକାଳୀନ ଅଧିବେଶନ ଆଇବାକାଲୀନ ହେବା ମୂଲ। ଆଇଜ ହେଲା ସର୍ବଦଳୀୟ ବୈଠକ। ଆଉ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରର ତେଲ ବୋର୍ଡ ଲଗାବାର ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।